ମୁଁ ସୁଭଲକ୍ଷ୍ମୀ ପଣ୍ଡା ସିଟି ଓମେନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ପ୍ଲସ୍ ଟୁ ସେକେଣ୍ଡ ଇୟର କରୁଛି। ଆମ କଲେଜକୁ ଆଜି ପ୍ରଗାଥନ କାର୍ଯ୍ୟକ୍ରମର ମାନେ ଭଲେଣ୍ଟିୟର୍ସ ମାନେ ଆସୁଥିଲେ, ମ୍ୟାମ୍ ମାନେ ଆସୁଥିଲେ, ଆମକୁ କିଛି ନୂଆ ନୂଆ କଥା ମଧ୍ୟ ଶିଖେଇଲେ। ଆମ ପରିବେଶ, ଆମ ପ୍ରିନ୍ସିପାଲ ମ୍ୟାମ୍ କହିବା କଥା କି ଆମ ପରିବେଶ ସଫା ସୁତୁରା ନଥିଲା, ତେଣୁକରି ଆମ କଲେଜ ତାଙ୍କର ଉଦାହରଣ ଥିଲା, ଫାର୍ଷ୍ଟ ଉଦାହରଣ। ଦେନ୍ ଆମ କଲେଜ ଆମେ ଆଜି ଯୋଉ ସଫା ସୁତୁରା ରଖିଲୁ, ଯେମିତିକି ଆମେ ଅଲଗା କଲେଜ କି ଅଲଗା ସ୍କୁଲ ମାନଙ୍କୁ ଜଣ ମାନେ ଉଦାହରଣ ହେଇକି କି ଆମେ ଆମ କଲେଜ ସଫା କରୁଛୁ, ତମେ ମଧ୍ୟ ତମ ପରିବେଶ ସୁସ୍ଥ କର। ଆଉ ମୋର ଏତିକି ରିକ୍ୱେଷ୍ଟ ସମସ୍ତଙ୍କୁ ଯେ ଯେତେବେଳେ ଅଳିଆ ସବୁ ଆସୁଛି ତ ଆପଣ ତାଙ୍କୁ ଡଷ୍ଟବିନ୍ ରେ ପକାଇ ଦିଅନ୍ତୁ। ଧନ୍ୟବାଦ।